ଭକ୍ତି ପ୍ରେମରେ ବିଶ୍ୱାସର ସମିଶ୍ରଣ ହିଁ ଶାଶ୍ୱତ ସମର୍ପଣର ସ୍ୱର୍ଗୀୟ ମୁକ୍ତ ପରିଭାଷା। ଭକ୍ତର ଓଠରୁ ଖସି ପଡ଼ୁଥିବା ଆବେଗ ଆତ୍ମହରା କରିଦିଏ ଚିନ୍ତା ଓ ଚେତନାକୁ। ଭାବବିହ୍ୱଳ ହୋଇଯାଏ ସେ ଭଗବାନଙ୍କ ଦର୍ଶନ ନିମନ୍ତେ। ସେ ଜାଣିନଥାଏ ତା ଭଗବାନଙ୍କ ନିର୍ଦ୍ଦିଷ୍ଟ ସ୍ଥାନ କେଉଁଠି, କେଉଁଠି ସେ ରୁହନ୍ତି, ହରିଦ୍ୱାରେ, ଦ୍ୱାରିକାରେ, ଅବା ପୁରୀଧାମେ। ବିଶ୍ୱକବି କାଳିଦାସଙ୍କ ମେଘଦୂତ ପରି ଭକ୍ତ ବି ମୌସୁମୀକୁ ଦୂତ କରି ତା ମନର ଭକ୍ତିକୁ ଆତ୍ମୀୟତାର ଚିଠିରେ ଭରି ଅପେକ୍ଷା କରିଥାଏ। କେବେ ମିଳିବ ପ୍ରଭୁଙ୍କ ଦର୍ଶନ, କେବେ ପୂରଣ ହେବ ଯୁଗ ଯୁଗର ଆଶା ଓ ଇଚ୍ଛା, କେବେ ଦୀନବନ୍ଧୁ ତା ବନ୍ଧୁ ପାଲଟିଯିବେ, ତା ଦେହର ଛାଇ ହୋଇ ପୋଛିଦେବେ ବୃଥାଭିମାନ ଅବସାଦର କଳଙ୍କ, ସାର୍ଥକ ହୋଇଯିବ ତା ଜୀବନର ଦିନ ମାସ ଦଣ୍ଡ ଓ ବର୍ଷ।
ମୌସୁମୀ ତୁ ନେଇ ଯାରେ ଚିଠି ମୋର, ଚିଠିରେ ମୁଁ ଲେଖି ନାହିଁ ଠିକଣା ତାର। ମୌସୁମୀ ତୁ ନେଇ ଯାରେ ଚିଠି ମୋର, ଚିଠିରେ ମୁଁ ଲେଖି ନାହିଁ ଠିକଣା ତାର। କେହି କହେ ହରିଦ୍ୱାରେ, କେହି କହେ ଦ୍ୱାରିକାରେ, କେହି କହେ ହରିଦ୍ୱାରେ, କେହି କହେ ଦ୍ୱାରିକାରେ, ଆଉ କିଏ କହେ ପୁରୀଧାମେ ଅଛି ତା ଘର, ଆଉ କେହି କହେ ପୁରୀଧାମେ ଅଛି ତା ଘର। ମୌସୁମୀ ତୁ ନେଇ ଯାରେ ଚିଠି ମୋର, ଚିଠିରେ ମୁଁ ଲେଖି ନାହିଁ ଠିକଣା ତାର। ଆଣିବୁ ମହାପ୍ରସାଦ ତୁଟିବ ମୋ ଅବସାଦ, ଆଣିବୁ ମହାପ୍ରସାଦ ତୁଟିବ ମୋ ଅବସାଦ। ନିର୍ମାଳ୍ୟ ନିମନ୍ତେ ପଥେ ଥିବି ତୋହର, ନିର୍ମାଳ୍ୟ ନିମନ୍ତେ ପଥେ ଥିବି ତୋହର। ମୌସୁମୀ ତୁ ନେଇ ଯାରେ ଚିଠି ମୋହର, ଚିଠିରେ ମୁଁ ଲେଖି ନାହିଁ ଠିକଣା ତାର। ଜୀବନ ମୋ ଚାଲି ଯାଉ, ବନ୍ଧୁ ପଛେ ଛାଡ଼ି ଯାଉ, ଜୀବନ ମୋ ଚାଲି ଯାଉ। ଦିନ ବନ୍ଧୁ ଥାନ୍ତୁ ସଦା ପାଖରେ ମୋର, ଦିନ ବନ୍ଧୁ ଥାନ୍ତୁ ସଦା ପାଖରେ ମୋର। ମୋ ସୁମିତୁ ନେଇ ଯାରେ ଚିଠି ମୋର, ଚିଠିରେ ମୁଁ ଲେଖି ନାହିଁ ଠିକଣା ତାର। ମୋ ସୁମିତୁ ନେଇ ଯାରେ ଚିଠି ମୋର, ଚିଠିରେ ମୁଁ ଲେଖି ନାହିଁ ଠିକଣା ତାର। କେହି କହେ ହରିଦ୍ୱାରେ, କେହି କହେ ଦ୍ୱାରିକାରେ, କେହି କହେ ହରିଦ୍ୱାରେ, କେହି କହେ ଦ୍ୱାରିକାରେ, ଆଉ କେହି କହେ ପୁରୀ ଧାମେ ଅଛି ତା ଘର, ଆଉ କେହି କହେ ପୁରୀ ଧାମେ ଅଛି ତା ଘର। ମୋ ସୁମିତୁ ନେଇ ଯାରେ ଚିଠି ମୋର, ଚିଠିରେ ମୁଁ ଲେଖି ନାହିଁ ଠିକଣା ତାର। ମୋ ସୁମିତୁ ନେଇ ଯାରେ ଚିଠି ମୋର, ଚିଠିରେ ମୁଁ ଲେଖି ନାହିଁ ଠିକଣା ତାର।